ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ୍ ଅମୃତ ଭାରତ ଷ୍ଟେସନ୍ ଯୋଜନାଥି ଦେଶର 103 ରେଳ ଷ୍ଟେସନ୍ର ପୁନର୍ବିକାଶ କାମକେ ଉଦ୍ଘାଟନ କରିବେ। 1100 କୋଟି ଅଧିକା ଟଙ୍କା ଖର୍ଚ୍ଚ କରାଯାଇକରି 18 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳନ ଇ ଅମୃତ ଷ୍ଟେସନ୍ମାନଙ୍କର ଶୁଭାରମ୍ଭ ହେବା। ଦିନର 11:30 ରାଜସ୍ଥାନର ବିକାନେର୍ଠାରେ ପ୍ରଧାନମନ୍ତ୍ରୀ ଅମୃତ ଷ୍ଟେସନ୍ମାନଙ୍କର ଉଦ୍ଘାଟନ କରିବା ସହିତ ବିକାନେର ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ର ବିଲ୍ ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ସକାଳର 10 ଯାଜପୁର କଳିଙ୍ଗନଗରଠାରେ ପାଖାପାଖି 1,15,000 କୋଟି ଟଙ୍କାର 12 ପ୍ରକଳ୍ପର ଶିଳାନ୍ୟାସ ଆର୍ 4 ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି ପ୍ରକଳ୍ପମାନଙ୍କ ଲାଗି ପୁଞ୍ଜି ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ଜରିଏ ଓଡ଼ିଶାକେ ଆସିଛି। ଏସବୁ କାର୍ଯ୍ୟକାରୀ ହେଲେ ରାଜ୍ୟ 35,000 ନିଯୁକ୍ତି ତିଆରି ହେବା ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ରାଜ୍ୟ ବସ୍ତି ବାସିନ୍ଦାଙ୍କୁ ସବୁ ପ୍ରକାର ମୌଳିକ ସୁବିଧା ଦିଆଯିବାର ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜୋର୍ ଦେଇଛନ୍। ଇ ବାବଦେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ବୈଠକ ହୋଇଥିଲା। ବସ୍ତି ବାସିନ୍ଦାଙ୍କୁ ଘର ସହିତ ସଡ଼କ, ବିଜୁଳି, ପାଏନ, ଅଙ୍ଗନୱାଡ଼ି କେନ୍ଦ୍ର, ସ୍କୁଲ, ପାର୍କ ବାଗିର ସବୁ ମୌଳିକ ସୁବିଧା ଯୋଗାଇ ଦେବା ଲାଗି ସରକାର ଲକ୍ଷ୍ୟ ରଖିଛନ୍। ଏଥିଲାଗି ଖାସ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ରାଜ୍ୟ ସରକାର 80% ଅଧିକା ଦିବ୍ୟାଙ୍ଗ ହୋଇଥିବା ଲୋକ ସାମାଜିକ ସୁରକ୍ଷା ଯୋଜନାଥି 3,500 ଟଙ୍କା ଲେଖା ଭତ୍ତା ଦେବାରକେ ଘୋଷଣା କରିଛନ୍। 83,135 ଜଣ ଦିବ୍ୟାଙ୍ଗ ହିତାଧିକାରୀ ଏ ବଢ଼ତି ଭତ୍ତା ପାଇପାରିବେ। ସେନ୍ତା ଜୁନ୍ ମାସ ତକ 80 ହୋଇଥିବା ବରିଷ୍ଠ ନାଗରିକମାନଙ୍କୁ ଭି ଇ ଭତ୍ତା ଦିଆଯିବା ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଜୁନ୍ ମାସନୁ ଇ ବଢ଼ତି ଭତ୍ତା ହିତାଧିକାରୀମାନେ ପାଇପାରିବେ ବୋଲି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଲାକାଲି ବିଭାଗର କାମକାଜ ସମୀକ୍ଷା କରିକରି ସୂଚନା ଦେଇଛନ୍। ଓଡ଼ିଶା ସୂଚନା କମିଶନ ଇଥର ଖରା ଛୁଟି ନାଇଁ ହୁଏ। ଇ ସମୟ ଭିତରେ ମାମଲାମାନଙ୍କ ଶୁଣାଣି ଜାରି ରହିବା ବୋଲି ମୁଖ୍ୟ ସୂଚନା କମିଶନର ମନୋଜ ପରିଡ଼ା କହିଛନ୍। ସୂଚନା କମିଶନ ଗୋଟିଏ ପୂର୍ଣ୍ଣାଙ୍ଗ ନ୍ୟାୟାଳୟ ନୁହେଁ, ଏଥିଲାଗି ଖରା ଛୁଟି ନାଇଁ ହୁଏ ବୋଲି ଶ୍ରୀ ପରିଡ଼ା ସ୍ପଷ୍ଟ କରିଛନ୍। ପୁରୀ ରଥଯାତ୍ରା ଆଉ ସ୍ନାନଯାତ୍ରା ଲାଗି ନୀତି ନିର୍ଘଣ୍ଟ ଧାରିଜ କରାଯାଇଛି। ଗଲାକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା 36 ନିଯୋଗ ବୈଠକର ସୂଚନା ଅନୁସାରେ ଜୁନ୍ 11 ଦେବସ୍ନାନ ପୂର୍ଣ୍ଣିମା ଦିନ ସକାଳର 5 ଦିନର 12 ତକ ପହଣ୍ଡି କରାଯାଇକରି ଦିନର 12:20 1:45 ଭିତରେ ବିଗ୍ରହମାନଙ୍କର ଜଳବିଜେ, ପୂଜା ଆଉ ସ୍ନାନ ନୀତି କରାଯିବା। ସେନ୍ତା 27 ରଥଯାତ୍ରା ଦିନ ସକାଳ ମଙ୍ଗଳ ଆଳତି କରାଯାଇକରି 9:30 ପହଣ୍ଡି ମୂଲ କରାଯିବା। G20 ଶେର୍ପା ଆଉ ନୀତି ଆୟୋଗର ଆଘର କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଗଲାକାଲି ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ କରିଛନ୍। ଶ୍ରୀକାନ୍ତ ଇନର ଇକୋ ଟୁରିଜମ୍ ସଦସ୍ୟମାନଙ୍କ ସହିତ ଆଲୋଚନା କରିକରି ଦେବ୍ରିଗଡ଼ ଇକୋ ଟୁରିଜମ୍ ଭାରତର ଗୋଟିଏ ସବୁନୁ ଭଲ ପରିବେଶ ପର୍ଯ୍ୟଟନର କେନ୍ଦ୍ରସ୍ଥଳ ହୋଇପାରିଛି ବୋଲି କହିଛନ୍। ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଗୋଟିଏ ବୈଠକ ଗଲାକାଲି ପରିଷଦର ଅଧ୍ୟକ୍ଷଙ୍କ ସଭାପତିତ୍ୱ ହୋଇଯାଇଛି। ବୈଠକଟି ବୀର ମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଜିଲ୍ଲାପାଳ ଅନ୍ୟା ଦାସ, ଅଧିକାରୀ ଆର୍ ଜନପ୍ରତିନିଧିମାନେ ଯୋଗଦେଇକରି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଲାଗି ସବୁ ବିଭାଗ ମିଶିକରି କାମ କରିବାର ବାବଦେ ଆଲୋଚନା କରିଥିଲେ। ବୈଠକଟି ମେଗା ପାଇପ୍ଲାଇନ୍ ପ୍ରକଳ୍ପ, ବିଦ୍ୟୁତ୍, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ବାଗିର ଭିନ୍ ଭିନ୍ ବିଭାଗର କାମକାଜ ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ଆଉ ଗ୍ରାମସଭା ହୋଇଯାଇଛି। ଜିଲ୍ଲାର ସବୁ ବିଭାଗ ଭିତରେ ତାଲମେଲ ରଖିକରି ସାମଗ୍ରିକ ବିକାଶକେ ତୁର୍ତ୍ତି କରିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ଆରକ୍ଷୀ ଅଧୀକ୍ଷକ ଜି ଆର୍ ରାଘବେନ୍ଦ୍ର ରେଡ୍ଡିଙ୍କ ସହିତ ଜିଲ୍ଲା ଆଉ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଲାକାଲି ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଆଇଟିଡିଏ ତିଲେଇବଣିର ପ୍ରକଳ୍ପସ୍ତରୀୟ ବୈଠକ ହୋଇଯାଇଛି। ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝୀଙ୍କର ଆବାହନଥି ହୋଇଥିବା ବୈଠକନୁ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗଦେଇକରି ତିଲେଇବଣି ବ୍ଲକର ଅନୁସୂଚିତ ଜନଜାତିମାନଙ୍କ ଲାଗି କେନ୍ଦ୍ର ସରକାରଙ୍କ ଭିନ୍ ଭିନ୍ ଅନୁଦାନମାନଙ୍କର ସୁବିନିଯୋଗ ଉପରେ ଆଲୋଚନା କରିଥିଲେ। ଦାମନ ଆଉ ଡିଉଠାରେ ଚାଲିଥିବା ପହିଲା ଖେଲୋ ଇଣ୍ଡିଆ ଫୁଟବଲ ଚାମ୍ପିୟନ୍ସିପ୍ ଥି ଓଡ଼ିଶା ଦଲ ଗଲାକାଲି ଆନ୍ଧ୍ରପ୍ରଦେଶ ଦଲକେ 16-1 ଥି ହରାଇଛେ। ସୂଚନା ଅନୁସାରେ ଇତାର ଆଖୁନୁ ଓଡ଼ିଶା ଦଲ ମଧ୍ୟପ୍ରଦେଶ ଦଲକେ ବିଲ୍ ହରାଇଥିଲା। ଆଇବା 3-4 ଦିନ ଭିତରେ ମୌସୁମୀ ବାୟୁ କେରଳ ପହଞ୍ଚପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ସେଆଡ଼େ ଆଇବା 24 ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ ଘଡ଼ଘଡ଼ି ସଙ୍ଗେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ସହିତ 10 ଜିଲ୍ଲାକେ ଜବର ଧୁକାଗଡ଼ି ଲାଗି ପାଣିପାଗ କେନ୍ଦ୍ର ସତର୍କ କରିଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।